ତାହାର ପ୍ରତିକାର କରିବା ପାଇଁ ବହୁତ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ସେ ପ୍ରତିକାର ଯଦି ଭଗବାନଙ୍କର ତ୍ୱାଂ ବିନା ଫଳନ୍ତି, ଭଗବାନ ଯଦି କୃପା ନ କରିବେ ତାହେଲେ ସେ ପ୍ରତିକାର କିଛି ଫଳ ପ୍ରାପ୍ତ ହେବ ନାହିଁ, ପ୍ରତିକାର କିଛି ଫଳ ହେବ ନାହିଁ। ସେ ଏଇ ଶ୍ଳୋକରେ ସେ କଥା କହୁଛନ୍ତି। ବାଳସ୍ୟ ନେହ ଶରଣୀ, ବାଳସ୍ୟ ଯେଉଁ ଛୋଟ ପିଲା ସବୁ ଅଛନ୍ତି ବାଳକମାନେ, ପିତାମାତାମାନେ ତାଙ୍କର କେମିତି ଭଲ ହେବ, ସେମାନେ କେମିତି ଠିକ୍ ରହିବେ, ତାଙ୍କର କିଛି ଅସୁବିଧା ହେଲା କେମିତି ସେ ଦୂର କରାଯିବ, ସେଥିପାଇଁ ସବୁବେଳେ ଚେଷ୍ଟାରତ ରହୁଛନ୍ତି। ପିଲାମାନେ କି ତାଙ୍କ ପିତାମାତାଙ୍କର ଶରଣରେ ରହିଛନ୍ତି, କିନ୍ତୁ ପ୍ରହ୍ଲାଦ କହୁଛନ୍ତି ବାଳସ୍ୟ ନେହ ଶରଣୀ, ଛୋଟ ପିଲାମାନଙ୍କୁ ଯେ ପିତାମାତାଙ୍କୁ ରକ୍ଷା କରୁଛନ୍ତି ତା ନୁହଁ, ତାଙ୍କର ପିତାମାତା ଭାବୁଛନ୍ତି କ'ଣ ନା ଆମେ ରକ୍ଷା କରୁଛୁ, କିନ୍ତୁ ପ୍ରକୃତରେ ଭଗବାନ ଯଦି ରକ୍ଷା ନ କରିବେ, ଆମର ଯେଉଁ ଓଡ଼ିଆରେ ଗୋଟେ କଥା ଅଛି, ରକ୍ଷେ ହରି ମାରେ କିଏ, ମାରେ ହରି ରକ୍ଷେ କିଏ, ଭଗବାନ ଯାହାକୁ ରକ୍ଷା କରିବେ କେହି ତାର କିଛି ଅସୁବିଧା କରିପାରିବେ ନାହିଁ, ଏବଂ ଭଗବାନ ତାର ବିନାଶ କରିବା ପାଇଁ ଚାହିଁବେ କେହି ତାକୁ ରକ୍ଷା କରିପାରିବେ ନାହିଁ। ତେଣୁ ପିତାମାତାମାନେ ଯେଉଁ ପିଲାମାନଙ୍କର ଶରଣରେ ପିଲାମାନଙ୍କୁ ରକ୍ଷା କରୁଛନ୍ତି, ପ୍ରକୃତରେ ଭଗବାନଙ୍କ କୃପାରୁ ସେଇଟା ହୋଇପାରୁଛି, ନହେଲେ ହୋଇପାରିବ ନାହିଁ। ସେ କଥା ପ୍ରହ୍ଲାଦ କହୁଛନ୍ତି। ପ୍ରହ୍ଲାଦ ହେଉଛନ୍ତି ଜଣେ ମହାଜନ, ମହାଜନ ଜଣେ ଗତଶ 12 ଜଣ ମହାଜନ ଅଛନ୍ତି, ତାଙ୍କର କଥା ଏହି ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରହ୍ଲାଦ ଏଠି କହୁଛନ୍ତି ବାଳସ୍ୟ ନିହ ଶରଣ, ବାଳକମାନଙ୍କର ପ୍ରକୃତରେ ପିତାମାତା ତାଙ୍କର ରକ୍ଷକ ନୁହନ୍ତି, ବାଳକମାନେ ପ୍ରକୃତରେ ତାଙ୍କ ପିତାମାତାଙ୍କ ଶରଣରେ ନଥାନ୍ତି। ପିତରୌ ନୃସିଂହ, ପିତରୌ ପିତା ମାତା ଦୁଇ ଜଣ ରହୁଛନ୍ତି, ଦୁଇ ବଚନଙ୍କ ପିତରୌ କୃପା ହେଲା, ହେ ନୃସିଂହଦେବ ଜୟ ଶିଶୁ ସୁଧାରୀ ନାର୍ଦ୍ଦଶ୍ୟ ଚାବଦ ଉଦନ୍ନତି ମର୍ଯ୍ୟତ ନଉ। ଯେଉଁମାନେ ଆର୍ଥ ବିଭିନ୍ନ ଅସୁବିଧାରେ ପଡ଼ୁଛନ୍ତି, ବିଶେଷ ଭାବରେ ରୋଗରେ ପଡ଼ିଛନ୍ତି, ଡାକ୍ତରମାନଙ୍କ ପାଖକୁ ଯାଉଛନ୍ତି, ଡାକ୍ତରମାନେ ଔଷଧ ଲେଖି ଦେଉଛନ୍ତି, କ'ଣ ଅଗଦମ ଅଗଦମ କହିଲେ ଔଷଧ, ରୋଗ ହେଲା ଆମେ ଔଷଧ ଖାଇଦେଉଛେ ଭଲ ହୋଇଯାଉଛି, ଆମେ ହେଉଛି ଔଷଧ ଖାଇବାରେ ଭଲ ହୋଇଛି, ସେଇଟା ନୁହଁ। ନାତସ୍ୟ ଚାଗଦମ ଉଦନ୍ନତି ମର୍ଯ୍ୟାଦ ନଉ, ନଦୀ ବା ସମୁଦ୍ରରେ ଯଦି ନୌକାଟି ବୁଡ଼ି ଯାଉଛି, ସିଏ ଯେ ଅନ୍ୟମାନଙ୍କୁ ରକ୍ଷା କରିପାରିବ ତା ନୁହଁ। ସେହିଭଳି ଭାବରେ ତତ୍ତସ୍ୟ ତତ୍ ପ୍ରତିବିଧି ଇଆଁ ଶ୍ରେଷ୍ଠ, ଏହିଭଳି ଭାବରେ ବହୁତ ଜଗତରେ ଅନେକ ତପ୍ତ ହୋଇକି ରହୁଛନ୍ତି, ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛନ୍ତି, ଏବଂ ତାହାର ପ୍ରତିକାର ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ପ୍ରଭୁ ତାବତ୍ ବିଭୋ ତନୁଭୂତାଂ ତତ୍ ଉପେକ୍ଷିତାନ ତନୁଭୂତାଂ। ଆମେ ଏ ତନୁ ବା ଏ ଶରୀର ଧାରଣ କରୁଛେ, ଆମେ ହେଉଛି ଶରୀର ଧାରି ତନୁଭୂତା, ଏଇ ମନୁଷ୍ୟମାନଙ୍କୁ ଏମାନଙ୍କୁ ପ୍ରକୃତରେ ତାଙ୍କ ପିତାମାତା ବା ରୋଗୀକୁ ଡାକ୍ତର ବା ଔଷଧ ବା ବୁଡ଼ି ଯାଇଥିବା ନୌକାଟିର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ତାଙ୍କୁ ଶରଣ ଦେଇପାରିବେ ନାହିଁ। ଯଦି ତୋ ଉପେକ୍ଷିତା ନା, ଯଦି ଭଗବାନ ତାଙ୍କୁ ଉପେକ୍ଷା କରିଦେବେ, ଭଗବାନ ଯଦି ରକ୍ଷା କରିବେ ତାହେଲେ ଏଇଟା ହୋଇପାରିବ, ଭଗବାନଙ୍କର ବିନା ଅନୁମତିରେ ଭଗବାନ ଯଦି ନ ଚାହିଁବେ ତାହେଲେ ଏଇଟା ହୋଇପାରିବ ନାହିଁ। ଏଇଟା କହୁଛନ୍ତି ବାଳସେନୟ ଶରଣ ଭିତରୁ ନୃସିଂହ ନାଟ୍ୟ ଚାଗତ ପୂଜନ୍ନତି ମଧ୍ୟ ନଉ ତତ୍ତ୍ୱ ପ୍ରତିବିଧି ଏହା ଚେଷ୍ଟ, ବହୁତ ପ୍ରକାର ଚେଷ୍ଟା କରୁଛନ୍ତି ଡାକ୍ତରମାନଙ୍କ ଠାରେ। ଆମର ଜଣେ ଆଚାର୍ଯ୍ୟ ଅଛନ୍ତି ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ, ବହୁତ ସୁନ୍ଦର ଭାବରେ ଭାଗବତା କହନ୍ତି। ଥରେ ଜଣେ ଡାକ୍ତର ଆସିଲେ, ତାଙ୍କ ସହିତ ଆଲୋଚନା ଚାଲିଥିଲା, ତେଣୁ ଡାକ୍ତରମାନଙ୍କୁ କହିବା କଥା, ସେ ଡାକ୍ତରମାନଙ୍କୁ କହିଲେ ଆମେ ରୋଗୀମାନଙ୍କୁ ଭଲ କରିଦେଉଛୁ ଆଉ ଭଗବାନ କ'ଣ ଭଲ କରୁଛନ୍ତି। ତେଣୁ ମହାରାଜ କହିଲେ ଆପଣ ରୋଗୀକୁ ଭଲ କରୁଛନ୍ତି ଠିକ୍ ଅଛି, ଆପଣ ରୋଗୀକୁ ମାରୁଛନ୍ତି କାହିଁକି? ନା ଆମେ ତ ରୋଗୀକୁ ମାରୁନାହୁଁ, ନା ଆପଣଙ୍କ ପାଖକୁ କୌଣସି ଯେଉଁମାନେ ଯାଇଛନ୍ତି ପେସେଣ୍ଟ ସମସ୍ତେ ବଞ୍ଚିଯାଇଛନ୍ତି, କେହି ମରିନାହାନ୍ତି, ନା ମରିଯାଇଛନ୍ତି, ଜଣେ ମରିଯାଇଛନ୍ତି, ନା କେମିତି ତାଙ୍କୁ ମାରିଲେ? ପ୍ରକୃତରେ ରୋଗ ଯେଉଁ ଭଲ ହେଉଛି, ଭଗବାନ ଯଦି ନ ଚାହିଁବେ ଯେତେ ମେଡ଼ିସିନ ହେଉ, ପେଟେଣ୍ଟ ମେଡ଼ିସିନ ହେଉ, ଯେଉଁ ମେଡ଼ିସିନ ହେଉ, ଯଦି ଭଗବାନ ନ ଚାହିଁଲେ ସେ ମେଡ଼ିସିନ କାର୍ଯ୍ୟ କରିବ ନାହିଁ। ଇଏ ହେଉଛି ପ୍ରକୃତ ତତ୍ତ୍ୱ। ଭଗବାନ ଯଦି ତୁଚା କରିଦେବେ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ। ତେଣୁ ଭଗବାନ ମହାରାଜ ତାଙ୍କ ବାଟ କହୁଛନ୍ତି, ବଡ଼ ବାପାଟ ଦେଇଛନ୍ତି, ଆମେ ସଂକ୍ଷେପ କହୁଛେ। ତଥାକଥିତ ବୈଜ୍ଞାନିକ ଦାର୍ଶନିକ ଧର୍ମବିତ୍ ଏବଂ ରାଜନୀତିଜ୍ଞ, ତେଣୁ ଭଲ ଭାବରେ ଜାଣି ରଖିବା ଉଚିତ ଯେ ସେମାନେ ଜନସାଧାରଣଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିପାରିବେ ନାହିଁ। ତେଣୁ ଜନସାଧାରଣଙ୍କୁ କୃଷ୍ଣ ଭକ୍ତି ସ୍ତରକୁ ଉତ୍ତୀର୍ଣ୍ଣ କରିବା ପାଇଁ ସେମାନେ ବ୍ୟାପକ ଭାବେ ପ୍ରଚାର କରିବା ଉଚିତ। ଯଦି ସେମାନେ କୃଷ୍ଣ ଚେତନଶୀଳ ହୋଇଗଲେ ତାହେଲେ ତାଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ। କୃଷ୍ଣ ଚେତନା ନାହିଁ ମାନେ ଯେତେ ପ୍ରକାର ଯାହା ଚେଷ୍ଟା କଲେ ମଧ୍ୟ ସେ ଭଗବାନ ଯଦି ନ ଚାହିଁବେ ତାହେଲେ ସେଇଟା ବିଫଳ ହୋଇଯିବ। କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ତେଣୁ ପରଶ୍ରୀକର କହୁଛନ୍ତି ଏ ଶ୍ଳୋକଟି, ଏ ଆମେ ଏଠୁ ଆରମ୍ଭ କରିଦେଲୁ କି? ଆମେ ଆକ୍ଚୁଆଲି କେଉଁଠୁ ଥିଲା ବାହାରେ ଯାଇ କହିଥିଲୁ ନା କ'ଣ ଯେ ଯାହାକୁ ତ କହିସାରିଲେଣି, ବାହାରେ ଯାଇ କହିଥିଲି ଭଗବାନଙ୍କ ଇଚ୍ଛାରେ ଭଗବାନଙ୍କ ଇଚ୍ଛା ଅନୁସାରେ ହେଉଛି, ତେଣୁ ଏଇଟା ମୁଁ ଭଗବାନଙ୍କ ଇଚ୍ଛା। ତେଣୁ ଆକ୍ଚୁଆଲି ଆମର କହିବାର ଥିଲା, ହଁ ଏଇଟା ମୁଁ କହିଥିଲି ଠିକ କଥା। ଠିକ ଅଛି, ଭଗବାନ କୃପା ଅଛି, ଉପେକ୍ଷା କରିନାହାନ୍ତି ଆମକୁ। ଏଇ ଶ୍ଳୋକରେ ଆଉ ଗୋଟେ ଶ୍ଳୋକରେ କହୁଛନ୍ତି, ଆପଣଙ୍କର ସଂସ୍କୃତ ଗ୍ରାମାର ଯେଉଁମାନଙ୍କର ରହିଛି ଜ୍ଞାନ ଅଛି ଏ ଶ୍ଳୋକଟି ସେଇଟା ବୁଝିପାରିବେ ସେମାନେ। ଏ ସାତଟି ବିଭକ୍ତି ରହିଛି, ସଂସ୍କୃତ ଆପଣଙ୍କର ଥିଲା ପଢ଼ୁଥିଲେ ସଂସ୍କୃତ, ନର ନରୁ ନରା ସୁଯୋଗ ନାହିଁ ଶବ୍ଦ, ସାତଟି ବିଭକ୍ତି ରହିଛି। ଏଇ ସାତଟି ବିଭକ୍ତିର କଥା ଏଠି କୁହାଯାଇଛି, ଯିଏ ଭଗବାନ ଭକ୍ତ ସେ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି, ପାଞ୍ଚ ବର୍ଷ ବାଡ଼ କହିଲେ ମଧ୍ୟ ସବୁ ଜ୍ଞାନ ତାଙ୍କର ଅଛି। ସଂସ୍କୃତ ଗ୍ରାମାର ମଧ୍ୟ ତାଙ୍କର ଜାଣିଛନ୍ତି, ସେ ସବୁ ଜାଣିଛନ୍ତି। ସେ ଯସ୍ମିନ୍ ବିଜ୍ଞାନତମ ସର୍ବ ଏବଂ ବିଜ୍ଞାନତମ ଭବତି, ଭଗବାନ ଏଭଳି ବସ୍ତୁ ଯାହାକୁ ଜାଣିଗଲେ ସେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବେ। ତେଣୁ ଏଠି ଗୋଟେ ଶ୍ଳୋକ ଅଛନ୍ତି, ଯସ୍ମିନ୍ ଯତୋ ଜରି ଜେନ ଯଶ ଯସ୍ମା ଯସ୍ମୈ ଯଥା ଯତ୍ ଉତ ଯସ୍ତୁ ଅପର ପରୋବା ଭାବ କରୋତି ବିକରୋତି ପୃଥକ ସ୍ୱଭାବ ସଂଚୋଦିତ ସ୍ତକ୍ଷୀଳଂ ଭବତଃ ସ୍ୱରୂପ। ଏ ସାତ ସାତଟା ଯାକ ବିଭକ୍ତିର କଥା କୁହାଯାଇଛି। ଏସବୁ କ'ଣ କ'ଣ କେଶାଞ୍ଚିତ ଯହ ପିତ୍ରାଦିକ ରକ୍ଷକ ଦୃଶ୍ୟତେ ସ୍ୱପି ତ ଦ୍ରୁବ ଏବେ ତ୍ୟାଗ। ଯଦି ଭଗବାନ କହିବେ ଆଉ ପୂର୍ବ ଶ୍ଳୋକରେ ଯେଉଁ କହିଲେ, ଭଗବାନ ଯଦି ଉପେକ୍ଷା କରିଦେବେ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ। ତେଣୁ ଯଦି ଭଗବାନ କହିବେ ପ୍ରହ୍ଲାଦ ତୁମେ ଯେଉଁ କହିଲ, ତାହେଲେ କେମିତି ପିତାମାତାମାନେ ତାଙ୍କ ପୁତ୍ରକୁ ମଧ୍ୟ ରକ୍ଷା କରୁଛନ୍ତି? କେତେ ସ୍ଥାନରେ ଦେଖାଯାଏ ସେମାନେ ତାଙ୍କ ପିତାଙ୍କ ପୁତ୍ରକୁ ରକ୍ଷା କରନ୍ତି, ସେଇଟା ପ୍ରଭୁ କେଶାଚିତ ଯହ ପିତ୍ରାଦିକ ରକ୍ଷକ ଦୃଶ୍ୟତେ ସ୍ୱପି ତ୍ୱଦ୍ରୂପ ଏବେ ଇତ୍ୟାଦି, ସେଇଟା ମଧ୍ୟ ଆପଣଙ୍କ ରୂପ ଏ ଶ୍ଳୋକରେ ସେଇଟା କୁହାଯାଉଛି। ଇଏ ହେଉଛି ଜେନ ଜହି କ'ଣ ଯସ୍ମିନ ଅଧିକରଣ, ଏସବୁ ବିଭିନ୍ନ ପ୍ରକାର ବିଭକ୍ତି ରହିଛି। ଅଧିକରଣ ଯସ୍ମିନ ଅଧିକରଣୀ ଯତୋ ନିମିତ୍ତା ଜହି ଯସ୍ମିନ କାଳେ ଯେଉଁ ସମୟରେ ଜେନ, ଏଇଟା ହେଉଛି କରଣୀନ କରଣ, କରଣ ଗୋଟେ ବିଭକ୍ତି, ଅଧିକରଣ ଗୋଟେ ବିଭକ୍ତି, ସେଭଳି ଜେନ ହେତୁନା ଏ କର୍ତ୍ତା ବା ଏ କର୍ତ୍ତା ବିଭକ୍ତି, ସଂଚୋଦିତ ଯଶ ଏ ସମ୍ବନ୍ଧ, ସମ୍ବନ୍ଧ ଗୋଟେ ବିଭକ୍ତି, ଷଷ୍ଠ ଷଷ୍ଠୀ ବିଭକ୍ତି ସମ୍ବନ୍ଧୀ, ଯସ୍ମା ଉପାଦାନ ଉପାଦାନ ମଧ୍ୟ ଗୋଟେ ବିଭକ୍ତି, ଯସ୍ମି ଯତ୍ ସମ୍ପ୍ରଦାନାୟ ସମ୍ପ୍ରଦାନ ଗୋଟେ ଚତୁର୍ଥ ବିଭକ୍ତି, ସମ୍ପ୍ରଦାନ ଦାନାର୍ଥ ଚତୁର୍ଥ ବି କୁହାଯାଏ, ଯତ୍ ଯତ୍ କ'ଣ ଯତ୍ ଯଦି ସ୍ମିତ ତମମ ଯତ୍ ଇପ୍ସିତମ ତମମ ଯହ କର୍ତ୍ତିତ୍ୟେବ ସପ୍ତ ବିଭକ୍ତି ଅର୍ଥ। ସାତଟି ବିଭକ୍ତିରେ ପ୍ରହ୍ଲାଦ ମହାରାଜ ସୁନ୍ଦର ଭାବରେ ଏ ଶ୍ଳୋକଟି କହୁଛନ୍ତି, ଯାହା କିଛି ରହିଛି ସବୁ କିଛି ଭଗବାନଙ୍କ ରୂପ, ତା'ର ଅର୍ଥ ହେଉଛି ଏଇଟା। ସ୍ୱରୂପ। ଯେଉଁ ସମୟରେ ଭୌତିକ ଜଗତରେ ସମସ୍ତେ ସତ୍ୱ ରଜ ଓ ତମଗୁଣ ଦ୍ୱାରା ପ୍ରଭାବିତ ହୋଇ ଭୂତ ପ୍ରକୃତିର ନିୟନ୍ତ୍ରଣାଧୀନରେ ରହିଛନ୍ତି, ବ୍ରହ୍ମାଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ପିପିଲିକା ପର୍ଯ୍ୟନ୍ତ ସମସ୍ତେ ଏହି ଗୁଣରେ ବସୀଭୂତ ହୋଇ କର୍ମ କରନ୍ତି। ତେଣୁ ଏହି ଭୌତିକ ଜଗତରେ ସମସ୍ତେ ଆପଣଙ୍କ ପ୍ରକୃତିର ବସୀଭୂତା। ଯେଉଁ କାରଣ ପାଇଁ ସେମାନେ କାର୍ଯ୍ୟ କରନ୍ତି, ଯେଉଁ ସ୍ଥାନରେ ସେମାନେ କାର୍ଯ୍ୟ କରନ୍ତି, ଯେଉଁ ସମୟରେ ସେମାନେ କାର୍ଯ୍ୟ କରନ୍ତି, ଯେଉଁ ପଦାର୍ଥକୁ ନେଇ ସେମାନେ କାର୍ଯ୍ୟ କରନ୍ତି, ସେମାନଙ୍କ ଜୀବନର ଯେଉଁ ଉଦ୍ଦେଶ୍ୟକୁ ସେମାନେ ଚରମ ଉଦ୍ଦେଶ୍ୟକୁ ବିବେଚନା କରନ୍ତି ଏବଂ ସେହି ଉଦ୍ଦେଶ୍ୟ ସାଧନର ଉପାୟ, ତାହା ସବୁ ହିଁ ଆପଣଙ୍କ ଶକ୍ତିର ପ୍ରକାଶ। ଗୋଟେ ଶ୍ଳୋକ ଅଛନ୍ତି, ସର୍ବଫଳୁ ଇଦମ୍ ବ୍ରହ୍ମ, ସବୁକିଛି ହେଉଛି ବ୍ରହ୍ମ, ଭଗବାନ ପ୍ରକାଶ, ସର୍ବଫଳୁ ଇଦମ୍ ବ୍ରହ୍ମ। ତେଣୁ ପ୍ରକୃତ ପକ୍ଷେ ଯେହେତୁ ଶକ୍ତି ଓ ଶକ୍ତିମାନ ଅଭିନ୍ନ, ତେଣୁ ସେସବୁ ମଧ୍ୟ ଆପଣଙ୍କର ପ୍ରକାଶ। ଭଗବାନ ହେଉଛନ୍ତି ଶକ୍ତିମାନ, ଏ ଭୌତିକ ଜଗତ ହେଉଛି ଭଗବାନଙ୍କର ଶକ୍ତି, ସବୁଠାରେ ଭଗବାନଙ୍କର ଶକ୍ତି ରହିଛି। ଶ୍ଳୋକରେ ପ୍ରହ୍ଲାଦ ମହାରାଜ ସୁନ୍ଦର ଭାବରେ ସମସ୍ତ ଯାକ ବିଭକ୍ତି ଲଗେଇ ଏ ଶ୍ଳୋକଟି କରିଛନ୍ତି। ଏତେ ବଡ଼ ବଡ଼ ସାଂସ୍କୃତିକ ପଣ୍ଡିତମାନେ ହେଲେ ମଧ୍ୟ ଏଇଟାକୁ କ'ଣ, ଯେଉଁମାନେ ଯେଉଁମାନେ ଭକ୍ତ ନୁହନ୍ତି, ଯେଉଁମାନେ ବହୁତ ଆମର ପ୍ରହ୍ଲାଦ ମହାରାଜ ଉପରେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେ ସମୟରେ ବହୁତ ବିଦ୍ୱାନ ପଣ୍ଡିତମାନେ ସବୁ ଆସିଛନ୍ତି, ପ୍ରହ୍ଲାଦ ପାଖକୁ ଆସିଛନ୍ତି ପାଶ୍ଚାତ୍ୟ ଜଗତରେ, ସାଂସ୍କୃତିକ ସ୍କଲାରମାନେ ସବୁ ଆସନ୍ତି। ମୁଁ ପ୍ରହ୍ଲାଦ ତାଙ୍କର ଭାବକୁ ଦେଖାନ୍ତି। ପ୍ରହ୍ଲାଦ ମହାରାଜ ସେତେବେଳେ ଯାଇଥିଲେ ଆମେରିକାକୁ 1965 ମସିହାରେ, ସେତେବେଳେ କେବଳ ଭାଗବତଙ୍କର ପ୍ରଥମ ସ୍କନ୍ଧଟା ସେ କରିଥିଲେ, କପଟ ଦେଇଥିଲେ, ଭାଷ୍ୟ ଦେଇଥିଲେ ପ୍ରଥମ ସ୍କନ୍ଧ। ତେଣୁ ଏ ଯେଉଁ କଲାରମାନେ ସବୁ ଯାଆନ୍ତି ତାଙ୍କ ପାଖକୁ, ପ୍ରଭୁପାଦ ମାନେ ତାଙ୍କୁ ସେ ବହି ଦେଖାନ୍ତି, ଆଉ କ'ଣ କିଛି ଭୁଲ ଅଛି କି, ସେମାନେ କ'ଣ ଭୁଲ ଜାଣିବେ, ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଖରେ ସବୁ ଜ୍ଞାନ ରହିଛି। ଆଶ୍ଚର୍ଯ୍ୟ ହେଇଯାନ୍ତି ପ୍ରଭୁପାଦଙ୍କର ଯେଉଁ ରହିଛି ବିଜ୍ଞତା ଦେଖି। ତେଣୁ ଏଭଳି ଭାବରେ ଏକୋଇଶ ଶ୍ଳୋକରେ ଆମେ ଆଲୋଚନା କରିବା ଯେ ମାୟା ମନସୁ ଯଦି କର୍ମମୟଂ ବଳିଃ କାଳେନ ଚୋରିତ ଗୁଣାନ୍ ମତେନ ପୁଂସ ଛନ୍ଦୋମୟଂ ଯତ୍ ଜୟା ଚିତ୍ତ ଷୋଡ଼ସାରଂ ସଂସାର ଚକ୍ରମଜ କୋ ଅତୀତରେତ୍ ଧନ୍ୟା। ନନୁ ଯଦା ଅହମେବ ସର୍ବରୂପ କରି ସଂସାରପି ଅହମେବ କୁତୋ ମଦ୍ରୂପାତ୍ ସଂସାରାତ୍ ଅସ୍ମାତ୍ ବିମୁକ୍ତୁ ମିଚ୍ଛସି ଚେତ ଆହ ଦ୍ୱାରା। ଯୋଉଠି ଶ୍ଳୋକର କଥା କହିଲେ, ଯଦି ଭଗବାନ କହିବେ ପ୍ରହ୍ଲାଦ ତୁମେ ଯେ କହୁଛ ସବୁକିଛି ତ ମୋର ରୂପ, ତାହେଲେ ତାହେଲେ ଭୌତିକ ଜଗତରେ ମୁକ୍ତି ପାଇବା ଚେଷ୍ଟା କରୁଛ, ଭୌତିକ ଜଗତ ମୋର ରୂପ ତ ଏଇଠି ରହିବ, ଆନନ୍ଦରେ ରହିବ, ଅସୁବିଧା ନାହିଁ, ମୋର ରୂପ ତ ରହିବ ତୁମେ, ଆପଣ ମୁକ୍ତି ପାଇବା ପାଇଁ କାହିଁ ଚେଷ୍ଟା କରୁଛ। ଯଦି ଏ କଥା କାଳେ ଭଗବାନ କହିବେ, ପ୍ରହ୍ଲାଦ ମାନେ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି ଭଗବାନ କ'ଣ କହିବେ, ଆମେ ଯେଉଁ କଥା କହୁଛେ ତାର ପ୍ରତିକ୍ରିୟା କ'ଣ ହେବ, ଭକ୍ତ ସବୁ ଜାଣିପାରନ୍ତି। ତେଣୁ ଏ ଭଗବାନଙ୍କର କାଳେ ଯଦି ଭାବନା ଆସିବ, ସେଥିପାଇଁ ଏ ଶ୍ଳୋକଟି ସେ କହୁଛନ୍ତି। ଆପଣ ଦେଖିବେ ଭଗବତ ଗୀତାରେ ଭଗବାନ ଯେଉଁ ଶ୍ଳୋକ ସବୁ କହୁଛନ୍ତି, ଯେଉଁ ଶ୍ଳୋକ ପ୍ରଥମେ ଯେଉଁ ଶ୍ଳୋକ କହିଲେ ତା ପରଠି ଯେଉଁ ଶ୍ଳୋକଟି କହିଲେ କ'ଣ ପାଇଁ କହିଲେ, ଆଚାର୍ଯ୍ୟମାନେ ସେଇଟା ଟୀକାରେ କହିଛନ୍ତି। କାରଣ ସେ ଶ୍ଳୋକଟି ଯେତେବେଳେ କହୁଛନ୍ତି, ଅର୍ଜୁନ ମନରେ କ'ଣ ଚିନ୍ତା ଆସୁଛି, କ'ଣ ଭାବନା ଆସୁଛି, ତେଣୁ ଅର୍ଜୁନ ମନର ଭାବନାଟାକୁ ଦୂର କରିବା ପାଇଁ ବା ସନ୍ଦେହକୁ ଦୂର କରିବା ପାଇଁ ପର ଶ୍ଳୋକଟି ଭଗବାନ କହୁଛନ୍ତି, ଆଚାର୍ଯ୍ୟମାନେ ଟୀକାରେ ଏସବୁ କହିଛନ୍ତି ସେସବୁ। ତେଣୁ ଏଠି ସେଥିପାଇଁ ଏହି ଶ୍ଳୋକଟି କହୁଛନ୍ତି, ମାୟା ମନ ସୃଜତି କର୍ମମୟଂ ବଳିଃ, ଭୌତିକ ଜଗତଟା ଯଦିଓ ଭଗବାନଙ୍କ ରୂପ, ଭଗବାନ ଶକ୍ତି, କିନ୍ତୁ ଏଇଟା ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି, ଆମେ ହେଉଛି ଭଗବାନଙ୍କର ଉଚ୍ଚତର ଶକ୍ତି, ଆମର ପ୍ରକୃତ ଏ ବାସସ୍ଥାନ ନୁହଁ। ସେଥିପାଇଁ ଆମର ପ୍ରଭୁପାଦ ମହାରାଜଙ୍କର ଯେଉଁ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ କହନ୍ତି ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍, ଏହି ଭୌତିକ ଜାଗା ଗୋଟିଏ ଭଦ୍ର ବ୍ୟକ୍ତିର ବାସସ୍ଥାନ ନୁହଁ ବୋଲି ସେ କହନ୍ତି। ଆମର ସୁଷମା ବକ୍ତିଶ୍ୱର ଦଣ୍ଡସ୍ୱାମୀ ମହାରାଜ ଜଣେ ବୈଜ୍ଞାନିକ ଥିଲେ, ଯେତେବେଳେ ଆମେରିକାରେ କାଲିଫର୍ନିଆରେ
PhD କରୁଥିଲେ ସେ ସମୟରେ ପ୍ରଭୁପାଦ ବିଷୟରେ ତାଙ୍କ ଲେଖା ହେଇଛି, ତେଣୁ ତାଙ୍କର ସେ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ସେ ଆମର ଗୁରୁଦେବ ସେ ମଣିପୁରର ମଣିପୁରବାସୀ, ସେ ମଣିପୁର ତାଙ୍କର ଗୋଟେ ସୁନ୍ଦର ମନ୍ଦିର ରହିଛି ରାଧାକୃଷ୍ଣଚନ୍ଦ୍ର ମନ୍ଦିର। ସେ ଗୋଟେ ଥର 2006 ମସିହାରେ ଯେଉଁ ଜନ୍ମାଷ୍ଟମୀ ରହିଛି, ଜନ୍ମାଷ୍ଟମୀରେ ତାଙ୍କର ସେଠି ମଣିପୁର ଆପଣ ଯାଇଛନ୍ତି କେବେ ସିଆଡ଼େ ସେଠି? ସେ ମଣିପୁର ଲୋକମାନେ ପ୍ରସିଦ୍ଧ, ମାନେ ସେମାନେ ସବୁ ବୈଷ୍ଣବ ମଣିପୁର ଲୋକ, ସମସ୍ତେ ଦେଖିବେ ଟୀକା ରହିଛି, ମାନେ ତିଳକ ରହିଛି ସମସ୍ତଙ୍କର, ଶୁକ୍ର ବି ଥିବ କିନ୍ତୁ ତିଳକ ଥିବ ସମସ୍ତଙ୍କର, କାହିଁକିନା ସେଠି ଜଣେ ରାଜା ଥିଲେ, ସେ ରାଜା ସମସ୍ତଙ୍କୁ ବୈଷ୍ଣବ କରିଦେଇଥିଲେ ସେ ରାଜା। ତେଣୁ ମଣିପୁରରେ ସେ ଯେଉଁ ମନ୍ଦିର ରହିଛି ଆମର, ସେଠି ଜନ୍ମାଷ୍ଟମୀରେ ସେ ଗୋଟେ ରାସ ଉତ୍ସବ କରିଥିଲେ। ରାସ ସବୁ ଛୋଟ ଛୋଟ ପିଲାମାନେ 108 କୃଷ୍ଣ 108 ଗୋପୀ ଏମିତି ହେଇ ସେ ରାସଲୀଳା କରୁଥିଲେ, ଏବଂ ସେଠି ସବୁ ବହୁତ ଉପଦ୍ରବକାରୀମାନେ ସବୁ ମାଓବାଦୀମାନେ ସବୁ ରହିଛନ୍ତି, ଗୋଟେ ବମ୍ ଫୁଟେଇ ଦେଇଥିଲେ, ବମ୍ ଏକ୍ସପ୍ଲୋର କରିଦେଇଥିଲେ ଗୋଟେ ସେଠି। ତେଣୁ କେତେ ଜଣ ବି ମୃତ୍ୟୁବରଣ କରିଥିଲେ, ଆମର ଗୁରୁଦେବ ବି ଆହତ ହୋଇଯାଇଥିଲେ, ଅବଶ୍ୟ ସେ ଠିକ୍ ହୋଇଯାଇଥିଲେ, ଗୁରୁଦେବ ଠିକ୍ ହୋଇଯାଇଥିଲେ, ସାମାନ୍ୟ କିଛି ତାଙ୍କର ଇଞ୍ଜୁରି ହୋଇଥିଲା, ଠିକ୍ ହୋଇଯାଇଥିଲା, କିନ୍ତୁ ସେ ଏଇ ଚିନ୍ତାଟି କଲେ ସେତେବେଳେ ଭକ୍ତି ସିଦ୍ଧାନ୍ତ ଶିକ୍ଷାକୁ ଯାହା କହୁଥିଲେ ସେ ଏଇ ଚିନ୍ତାଟି କଲେ, ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍। ତେଣୁ ସେ ତାଙ୍କ ଲୀଳାସ୍ଥାନ କରି 2006 ଏଇ ଯେଉଁ ବିଜୟାଦଶମୀ ତିଥିରେ, ଦଶମୀ ତିଥି ଯେଉଁ ତିଥିରେ ରାମଚନ୍ଦ୍ର ବିଜୟଲାଭ କରିଥିଲେ ରାବଣ ଉପରେ, ସେଇ ତିଥିରେ ଦଶହରା ଦଶହରା ତିଥିରେ ସେ ଇଏ ଧାମକୁ ତ୍ୟାଗ କଲେ, ଭଗବତ ଧାମକୁ ଚାଲିଲେ। ତେଣୁ ଇଏ ଯେଉଁ ଭୌତିକ ଜଗ, ଇଏ ହେଉଛି ଭଗବାନଙ୍କର ନିଚତର ଶକ୍ତି, ଆମେ ହେଉଛି ଭଗବାନଙ୍କର ଉଚ୍ଚତର ଶକ୍ତି। ଆମର ଏଇଟା ପ୍ରକୃତ ସ୍ଥାନ ନୁହଁ, ଯେମିତି ମାଛ, ମାଛଟା ପାଣିରେ ଠିକ ଭାବେ ରହିପାରିବ, ବହୁତ ଆନନ୍ଦ ରହିପାରିବ, ପାଣିରେ ଯଦି ଆମେ ତାକୁ କାଢ଼ି ଆଣିବା ତାହେଲେ ସେ ଛଟପଟ ହେଇକି ମୃତ୍ୟୁବରଣ କରିବ। ଆମର ଅବସ୍ଥା ସେଇଭଳି ଭାବରେ, ତେଣୁ ଏ ଶ୍ଳୋକରେ ସେ କଥା କହୁଛି, ମାୟା ମନସୁ ଯଦି କର୍ମମୟ କରିବ, ଆମେ ଏ ଭୌତିକରେ ମଧ୍ୟ ପତନ କ'ଣ ପାଇଁ ହେଇଛି ନା ଆମ ମନ, ମାୟା ମାୟାର ବଶବର୍ତ୍ତୀ ହେଇ ଆମେ ମନ, ମନ ସୁଯୋଗୀ କର୍ମମୟ, ମନ ଦ୍ୱାରା ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ତେଣୁ କର୍ମବନ୍ଧନରେ ଆମେ ପଡ଼ିଯାଇଛେ। ସୁଯୋଗୀ କର୍ମମୟ ବଳୀୟ କର୍ମବନ୍ଧନ, ବଳୀୟ କର୍ମବନ୍ଧନ, ଆମେ ତ୍ୟାଗ ନିଜେ ନିଜ ଚେଷ୍ଟାରେ କର୍ମବନ୍ଧନକୁ କାଟିପାରିବ ନାହିଁ। କାଳେ ମୁଁ ଚୋରିତ ଗୁଣାନ ମଧ୍ୟ ପୁଂସ, ଏ ଯେଉଁ କାଳ ରହିଛି, କାଳ ଦ୍ୱାରା ଏହି ସତ୍ୱ ରଜତମ ଗୁଣର ପ୍ରଭାବରେ ସେ ଏ ଗୁଣର ବନ୍ଧନରେ ପଡ଼ିଯାଉଛି, କର୍ମବନ୍ଧନରେ ପଡ଼ିଯାଉଛି। ଛନ୍ଦୋମୟଂ ଜୟା ଅର୍ପିତ ଷୋଡ଼ଶାର, ଏ ଭୌତିକ ଜଗତରେ ଷୋଳଶ ଅର ବୋଲି କୁହାଯାଉଛି, ଷୋଡ଼ଶ ଷୋଳଟି ଏ ଯେଉଁ ଚକ୍ର, ସଂସାର ଚକ୍ରରେ ଷୋଳଟି ଅରି ରହିଛି, ଚକ୍ରରେ ଯେଉଁ ନଥାଏ ସ୍ପୋକ୍ ଭଳିଆ ଷୋଡ଼ଶ ଅରି, ସେଇଟା ଏଇଟା ହେଉଛି କ'ଣ ନା, ଷୋଡ଼ଶ ଅର ହେଉଛି କ'ଣ ନା, ଏଇଟା ହେଉଛି ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ ଏବଂ ପଞ୍ଚ ମହାଭୂତ। ବୌଦ୍ଧ ଜଗତରେ ପାଞ୍ଚଟି ମହାଭୂତ ରହିଛି, ଇଏ ହେଉଛି କ'ଣ କ'ଣ ନା, ଭୂମି, ଜଳ, ଅଗ୍ନି, ବାୟୁ ଏବଂ ଆକାଶ, ଏ ପାଞ୍ଚ ମହାଭୂତ। ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ଯେଉଁଦ୍ୱାରା ଆମେ କର୍ମ କରୁଛେ, ଯେମିତି ହାତ, ପାଦ, ତ୍ୱକ୍ ବା ଚର୍ମ ଏବଂ ଉପସ୍ଥ ବାୟୁ, ଏଇ ପାଞ୍ଚଟି ହେଉଛି କର୍ମେନ୍ଦ୍ରିୟ। ସେଭଳି ଭାବେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଜ୍ଞାନେନ୍ଦ୍ରିୟ କ'ଣ, ଆମେ ଜ୍ଞାନ ଆହରଣ କରୁଛେ, ଯେମିତି ଚକ୍ଷୁ ଦ୍ୱାରା ଆମେ ଜ୍ଞାନ ଆହରଣ କରୁଛେ, କର୍ମ କର୍ଣ୍ଣ ଦ୍ୱାରା, ଜିହ୍ୱା ଦ୍ୱାରା, ନାସିକା ଦ୍ୱାରା ଏବଂ ତ୍ୱକ୍, ଏଇଭଳି ଭାବରେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଆମର ରହିଛି। ସେଭଳି ଭାବରେ ମନ ମଧ୍ୟ ଗୋଟେ ଏଇ ଷୋଡ଼ଶ ଅରି ଭଳି କୁହାଯାଉଛି, ଏବଂ ପଞ୍ଚ ମହାଭୂତ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଏବଂ ମନ, ଏହି ଷୋଳଟି ଦ୍ୱାରା ଆମେ ଏଇ ଭୌତିକ ଜଗତରେ ଘୁରି ବୁଲୁଛେ, ଏଇ ଇନ୍ଦ୍ରିୟ ତୃପ୍ତି ପାଇଁ ଆମେ ଆମର ଜୀବନ ଚାଲିଯାଉଛି। ତେଣୁ ଛନ୍ଦମୟ କହିଲେ କ'ଣ ନା, ଏଇ ଯେଉଁ ତ୍ରିଗୁଣ ଭିତରେ ବେଦରେ ମଧ୍ୟ ବର୍ଣ୍ଣନା କରାଯାଉଛି, କେମିତି ଆମେ ଭୌତିକ ଜଗତ ରହିବା, ତ୍ରିଗୁଣ ବିଷୟ ବେଦା, ସତ୍ୟଗୁଣରେ ରହିଲେ ଉନ୍ନତ ଲୋକକୁ ଯିବା, ରଜଗୁଣରେ ରହିଲେ ଏଇ ସ୍ତ୍ରୀ ସ୍ଥିତିରେ ସମାନ ସ୍ଥିତିରେ ରହିବା, ତମ ଗୁଣରେ ଆମେ ଅଧୋଗତି ପ୍ରାପ୍ତ ହେବା,
ବେଦରେ ତିନି ଗୁଣ ବିଷୟରେ କୁହାଯାଇଛି, କିନ୍ତୁ ଯାହାହେଲେ ବି ଏଇ ସଂସାର ଚକ୍ର କୋ ଅତୀତରେ ପ୍ରାଧାନ୍ୟ, ଏଇ ସଂସାର ଚକ୍ରରେ ସେ ଘୁରି ବୁଲୁଛନ୍ତି, ପୁନରପି ଜନନ ପୁନରପି ମରଣ ପୁନରପି ଜନନ ଜଠରେ ଶୟନ। ତେଣୁ ଭଗବାନଙ୍କର କୃପା ନହେଲେ କୋ ଅତୀତରେ ଏଇଟାକୁ କେହି ପାର ହୋଇପାରିବେ ନାହିଁ। ଭଗବାନ କୃପା ନହେଲେ ସେ ସେହିଭଳି ଘୁରି ବୁଲୁଥିବେ, ଅନାଦି ଭଗବାନ ବୋଲି କୃଷ୍ଣ ବୋଲି ସେଇଯିବ ଅନାଦି ବହିର୍ଭୂତ। ଭଗବାନ ଭୁଲି ଯାଇଥିବାରୁ ଏ ବୌଦ୍ଧ ଜଗତରେ ସେ ଘୁରି ବୁଲୁଛି। ତେଣୁ ଏଇ ଯେଉଁ ଶ୍ଳୋକରେ ସେ କଥା କୁହାଯାଇଛି, ଏକୋଇଶରୁ ବାଇଶ ଶ୍ଳୋକରେ, ତେଣୁ ତେଇଶ ଶ୍ଳୋକରେ ସେ କହୁଛନ୍ତି, ବାଇଶ ଶ୍ଳୋକରେ ଯେଉଁ କୁହାଯାଇଛି, ବାଇଶ ଶ୍ଳୋକରେ କୁହାଗଲା ଯେ ସତ୍ୱଙ୍ଗୀ ନିତ୍ୟ ବିତାମ ଗୁଣ ସୁଧାମନା କାଳ ବଶୀକୃତ ବିସୃଜ୍ୟ ବିସର୍ଗ ଶକ୍ତି ଚକ୍ରେ ବିଶିଷ୍ଟ ମଦୈ ସ୍ୱରସୋଟ ସାରେ ନିଷ୍ପୀଡ଼୍ୟମାନ ମୁପକର୍ଷ ବିଭୋ ପ୍ରପନ୍ନ। ନିଷ୍ପୀଡ଼୍ୟମାନ ଆମର ବିଶ୍ୱନାଥ ଟୀକାରେ ଗତ ଇକ୍ଷୁ ଦଣ୍ଡ ବନ୍ ନିଷ୍ପୀଡ଼୍ୟମାନ, ଯେମିତି ଆଖୁ ଆଖୁ ଖଣ୍ଡକୁ ଇଚ୍ଛୁ ଆଖୁ ଇଏରେ ପେଶୀ ଦିଅନ୍ତି ରସ ବାହାରିଯାଏ, ଆଖୁଟି ପୁରା କ'ଣ ନିଷ୍ପୀଡ଼୍ୟମାନ ପୁରା କ'ଣ କହିବା ସେଇଟା ନିଷ୍ପୀଡ଼୍ୟମାନ ଓଡ଼ିଆରେ କ'ଣ କୁହାଯାଉଛି, ନିଷ୍ପୀଡ଼୍ୟମାନ କହିଲେ ନିଷ୍ପେଷିତ ହୋଇଯାଉଛି, ଆମେ ସବୁ ନିଷ୍ପେଷିତ କାଳଚକ୍ର ନିଷ୍ପେଷିତ ହୋଇଯାଉଛେ। ତେଣୁ ପ୍ରହ୍ଲାଦ ମହାରାଜ ଭଗବାନ ପାଦପଦ୍ମରେ ପ୍ରପନ୍ନ ହେଉଛନ୍ତି, ପ୍ରଭୁ ମୁଁ ଆପଣଙ୍କ ଶରଣରେ ଗଲି ମୋତେ ଏଥିରୁ ଉଦ୍ଧାର କରନ୍ତୁ। ସତ୍ୱଂ ହିଁ ନିତ୍ୟ ବିଜେତାତ୍ମ ଗୁଣ, ଭଗବାନ ଭଗବାନ ଏ ଗୁଣର ପ୍ରଭାବ ନଥାନ୍ତି, ସେ ତାଙ୍କ ବିଜିତ ସେ ଗୁଣର ପ୍ରଭାବ ଉର୍ଦ୍ଧ୍ୱରେ ରହିଥାନ୍ତି। ବିଜେତା ସ୍ୱଧାମନା ଭଗବାନ ନିଜ ଶକ୍ତିରେ ଭଗବାନ ମାୟାଟା ଭଗବାନଙ୍କ ଅଧୀନରେ ରହିଛି, ଭଗବାନ ମାୟାର ଅଧୀନ ନଥାନ୍ତି। କାଳ ବଶୀକୃତ ବିଶ୍ୱଜୀ ବିସର୍ଗ ଶକ୍ତି, ଭଗବାନଙ୍କର ଏସବୁ ଶକ୍ତି କାଳ ବା ଭୌତିକ ଜଗତ ଭଗବାନ ଶକ୍ତି ଚକ୍ରେ ବିଶିଷ୍ଟ ମଧ୍ୟ ଈଶ୍ୱର ଷୋଡ଼ଶା, ଏଇ ଷୋଡ଼ଶ ଯେଉଁ ରହିଛି ପାଞ୍ଚ ଯେଉଁ କହିଲି ପାଞ୍ଚଟି କନ ମନ୍ଦିର ଏଇସବୁ ଦ୍ୱାରା ଏଇ ଭୌତିକ ଜଗତରେ ସମସ୍ତେ ନିଷ୍ପୀଡ଼୍ୟମାନ ଏଇଥିରେ ସମସ୍ତେ ନିଷ୍ପେଷିତ ହୋଇଯାଉଛନ୍ତି। ତେଣୁ ପ୍ରହ୍ଲାଦ ଭଗବାନ ପ୍ରତି କହୁଛନ୍ତି, ପ୍ରଭୁ ମୋତେ ଏସବୁ ରକ୍ଷା କରନ୍ତୁ, ଅତ ମାୟା ଶକ୍ତି ତ୍ୱନ୍ମୟଂ ସଂସାର ଚକ୍ରଂ ଯଦ୍ୟପି ତଦ୍ରୂପଂ ତଦପି ତ୍ୱଂ ସ୍ୱରୂପ ଶକ୍ତ୍ୟା ତସ୍ମାତ୍ ତଦ୍ଭୂତ ଏବ ତସ୍ମାତ୍ ବିମୋଚ୍ୟ ଲୋକମିମଂ ସ୍ୱଚରଣାଧିକଂ ନୈତ୍ୟା। ଯଦିଓ ଏ ଭୌତିକ ଜଗତ ଆପଣଙ୍କର ମାୟା ହେଉଛି ଭୌତିକ ଜଗତ ହେଉଛି ଆପଣଙ୍କ ବହିରଙ୍ଗ ମାୟା ସଂସାର ଚକ୍ର, ଯଦିଓ ଏ ଆପଣଙ୍କ ରୂପ କିନ୍ତୁ ତଥାପି ତ୍ୱଂ ସ୍ୱରୂପ ଶକ୍ତ୍ୟା ତସ୍ମାତ୍ ପୃଥକୃତ, ଆପଣ ଏଥିରୁ ପୃଥକ ଭାବେ ରହିଛନ୍ତି, ଆପଣଙ୍କର ଯେଉଁ ରହିଛି ଅନ୍ତରଙ୍ଗ ଶକ୍ତି ଦ୍ୱାରା ଆପଣ ଏ ଭୌତିକ ଜଗତରୁ ଉଦ୍ଧାରେ ରହିଥାନ୍ତି। ତେଣୁ ତସ୍ମାତ୍ ବିମୋଚ୍ୟ ଲୋକମିମମ୍ ଆମକୁ ଏଥିରୁ ରକ୍ଷା କରନ୍ତୁ ମୁକ୍ତ କରନ୍ତୁ। ସ୍ୱଚରଣାଙ୍କ ନୈକି ଆପଣ ଆପଣଙ୍କର ପାଦପଦ୍ମକୁ ଆମକୁ ନିଅନ୍ତୁ, ପାଦପଦ୍ମ ସେବାରେ ନିଯୁକ୍ତ କରନ୍ତୁ। ଯାହା ସୀତାରାମ ହନୁମାନ ଯୋଗୀ ତେଣୁ ପର ଶ୍ଳୋକରେ କହୁଛନ୍ତି ତେଇଶ ଶ୍ଳୋକରେ ନଚତ୍ୱାଂ ବିନାନାଂ କମ କମପି ସୂର୍ଯ୍ୟବନ୍ତଂ ପଶ୍ୟାମି ଯମ୍ ଅହଂ ପ୍ରପଦ୍ୟେହଂ ଯୋ ମାଂ ସଂସାର ଉଦ୍ଧରିଷ୍ୟତି ଇତ୍ୟାହ ଦୃଷ୍ଟ୍ୱା। ନଚତ୍ୱାଂ ବିନାନାଂ କମ ଅପି ଐଶ୍ୱର୍ଯ୍ୟବନ୍ତଂ ପଶ୍ୟାମି, ବହୁତ ଐଶ୍ୱର୍ଯ୍ୟବାନ ବ୍ୟକ୍ତି ଅଛନ୍ତି ଯେମିତି ତାଙ୍କ ପିତା ହିରଣ୍ୟକଶିପୁ ତ୍ରିଲୋକର ସମସ୍ୟା ତାଙ୍କୁ ଧରିକି ରହୁଥିଲେ, କିନ୍ତୁ ଯମ୍ ଅହମ୍ ପ୍ରପଦ୍ୟେୟ ଯୋ ମାଂ ସଂସାର ଉଦ୍ଧରିଷ୍ୟତି ଇତ୍ୟାହ। ତେଣୁ ଆପଣ ତାଙ୍କୁ ବିନାଶ କରିଦେଲେ, ଆମ ପିତାଙ୍କୁ ବିନାଶ କରିଦେଲେ ଏତେ ଶକ୍ତି ଥାଇ, ତେଣୁ ମୁଁ ଆପଣ ମୋର ଏସବୁ କୌଣସି ଐଶ୍ୱର୍ଯ୍ୟ ଦରକାର ନାହିଁ, ଭଗବାନ ବିନା ଆଉ କୌଣସି ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତି ନାହାନ୍ତି। ମୋର ପିତା ଏତେ ଐଶ୍ୱର୍ଯ୍ୟଶାଳୀ ଥିଲେ କିନ୍ତୁ ଆପଣ ତାକୁ ଗୋଟିଏ ମୁହୂର୍ତ୍ତରେ ବିଦାୟ କରିଦେଲେ,
ତେଣୁ ଆପଣ ହେଉଛନ୍ତି ଆଉ କିଏ ଅଧିକ ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ତେଣୁ ଏଇ ଶ୍ଲୋକଟି କହୁଛନ୍ତି, ଦୃଷ୍ଟ୍ୱା ଦୃଷ୍ଟ୍ୱା ମୟା ଦିବି ବିଭୋ କ୍ଷୀଳଜିଷ୍ଣ ପାନା ମାୟୁ ଶ୍ରିୟୋ ବିଭୋ ଇଚ୍ଛତି ଜଞ୍ଜନୋୟମ୍ ଯେ ଅସ୍ମ କିତୁ କୁପିତ ହାସ ବିଦ୍ରୁପିତ ଭ୍ରୁ ବିସ୍ଫୁଟିତନ ଲୋଳିତା ସକୁ ନିରସ୍ତ। ଦୃଷ୍ଟ୍ୱା ମୟା ଆମେ ଦେଖିଲି ଛୋଟ ବାଳକ ଜନ୍ମରେ ସେ ଦେଖି ଜାଣୁଛନ୍ତି କେମିତି ତାଙ୍କ ପିତାଙ୍କ ଆଗରେ ସମସ୍ତେ ଡରିକି ରହୁଥିଲେ। ଦିବି ବିଭୋ କ୍ଷୀଳଜିଷ୍ଣ ପାନା ଦେବତାମାନେ ମଧ୍ୟ ଆସି ତାଙ୍କର ସେବା କରୁଥିଲେ, ମୋ ପିତାଙ୍କର ସେବା କରୁଥିଲେ, କିନ୍ତୁ ତାଙ୍କର ବହୁତ ଆୟୁଷ ଥିଲା, ବହୁତ ଐଶ୍ୱର୍ଯ୍ୟ ଥିଲା, କିନ୍ତୁ ଯେ ଅସ୍ମତ୍ କିନ୍ତୁ କୋପିତ ହାସ ବିଦ୍ରୁପିତ ଭ୍ରୁ, ମୋର ପିତାଙ୍କର ଯଦି କୋପ କରୁଥିଲେ ଭ୍ରୁ ଭଙ୍ଗିରେ ସମସ୍ତେ ତାଙ୍କ ତଳେ ଯାଇକି ଦଣ୍ଡାୟମାନ ନେଉଥିଲେ, କିନ୍ତୁ ପ୍ରଭୁ ଆପଣ ତ ବିସ୍ଫୁର୍ତ୍ତିତ ଲୁଡ଼ିତା ସବୁ ନିରସ୍ତ, ଆପଣ ଗୋଟିଏ କ୍ଷଣରେ ତାକୁ ବିନାଶ କରିଦେଲେ, ତେଣୁ ଆପଣଙ୍କର ଆଉ କିଏ ଅଧିକ ଐଶ୍ୱର୍ଯ୍ୟଶାଳୀ ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା? ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଆମେ ଦେଖିଛୁ ଯେ ଏହି ପୃଥିବୀରେ ନେପୋଲିଅନ, ହିଟଲର, ସୁଭାଷ ଚନ୍ଦ୍ର ବୋଷ, ଗାନ୍ଧୀ ଆଦି ବଡ଼ ବଡ଼ ରାଜନୀତିଜ୍ଞ ଓ ସେନାନାୟକ ଆସିଛନ୍ତି, କିନ୍ତୁ ସେମାନଙ୍କର ଜୀବନର ସମାପ୍ତି ସଙ୍ଗେ ସଙ୍ଗେ ସେମାନଙ୍କର ଜନପ୍ରିୟତା, ପ୍ରଭାବ ଏବଂ ଅନ୍ୟ ସବୁକିଛି ନଷ୍ଟ ହୋଇଯାଇଛି। ତେଣୁ ସେହି ପରମେଶ୍ୱର ଯେତେବେଳେ କହନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାଁ ଏକଂ ଶରଣଂ ବ୍ରଜ, ସେତେବେଳେ ପ୍ରତ୍ୟେକ ବୁଦ୍ଧିମାନ ମନୁଷ୍ୟଙ୍କ ପକ୍ଷରେ ସେହି ବାକ୍ୟକୁ ମାନି ନେବା ଉଚିତ। ଜନ୍ମ, ମୃତ୍ୟୁ, ଜରା ଓ ବ୍ୟାଧିରୁ ଚକ୍ରରୁ ଉଦ୍ଧାର ପାଇବାକୁ ହେଲେ ଭଗବାନଙ୍କ ଶରଣାଗତ ହେବା ଆବଶ୍ୟକ। ତେଣୁ ଏଠି ପର ଶ୍ଲୋକରେ କହୁଛନ୍ତି ଚବିଶ ଶ୍ଲୋକରେ ଯେ ତସ୍ମାତ୍ ଅମୁ ସ୍ତନୁଭୂତା ମହମାସ ସୁଭଜ୍ଞ ଆୟୁ ଶ୍ରିୟଂ ବିଭବ ମୈନ୍ଦ୍ରିୟ ମହାବିରୁଚ୍ୟା ନେଚ୍ଛାମି ତେ ବିରୁଳିତା ରୁବିକ୍ରମେଣ କାଳାତ୍ମନୋପନୟ ମା ନିଜଭୃତ୍ୟ ପାର୍ଶ୍ୱୟ ନିଜଭୃତ୍ୟ ପାର୍ଶ୍ୱ। ପ୍ରଭୁ ବ୍ରହ୍ମାଣ୍ଡରୁ ଆରମ୍ଭ କରି ପିଲେକା ପର୍ଯ୍ୟନ୍ତ ସମସ୍ତ ଜୀବନର ଜଡ଼ ଐଶ୍ୱର୍ଯ୍ୟ, ଯୋଗ ଶକ୍ତି, ଦୀର୍ଘ ଆୟୁ ଏବଂ ଅନ୍ୟାନ୍ୟ ଜଡ଼ଚକ ସମ୍ବନ୍ଧରେ ପୂର୍ଣ୍ଣ ଅଭିଜ୍ଞତା ଅର୍ଜନ କରିସାରିଛି। ମୁଁ ମହାକାଳ ରୂପେ ଆପଣ ଏହା ସବୁ ଧ୍ୱଂସ କରନ୍ତି, ତେଣୁ ମୁଁ ସେଗୁଡ଼ିକୁ ଚାହୁଁନାହିଁ। ଏ ଭଗବାନ, ମୁଁ କେବଳ ଆପଣଙ୍କ ନିକଟରୁ ଅନୁରୋଧ କରୁଛି ଯାହାକରି ମୋତେ ଶୁଦ୍ଧ ଭକ୍ତଙ୍କର ସାନ୍ନିଧ୍ୟ ପ୍ରଦାନ କରନ୍ତୁ ଏବଂ ଐକାନ୍ତିକ ସେବକ ଭାବରେ ତାଙ୍କର ସେବା କରିବାକୁ ଦିଅନ୍ତୁ। ଆ ପରେ କେତେକ ଶ୍ଳୋକରେ ସେ ସେ କଥା କହିବେ। ନାରଦ ମୁନିଙ୍କ କୃପାରୁ ଆଜି ସେ ଭକ୍ତ ହୋଇଛନ୍ତି, ତେଣୁ ଭଗବାନ ପ୍ରାର୍ଥନା କରିବେ, ପ୍ରଭୁ ମୋତେ ଆପଣଙ୍କ ସେବାରେ ନିଯୁକ୍ତ କରିବେ, ସିଧାସଳଖ ଆପଣଙ୍କ ସେବାରେ ନିଯୁକ୍ତ କରିବେ ନାହିଁ, ଆପଣଙ୍କର ସେବକଙ୍କର ସେବାରେ ମୋତେ ନିଯୁକ୍ତ କରନ୍ତୁ। ନାରଦ ମୁନିକି ଆମେ ଭଗବାନ ପୂଜା କରୁଛେ, ଆମେ ସିଧାସଳଖ ଭଗବାନ ପୂଜା କରୁନାହିଁ। ସିଧାସଳଖ ସେଥିପାଇଁ ଆଦିପୁରାଣରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ ଯେ ମେ ଭକ୍ତ ଜନା ପାର୍ଥ ନ ମେ ଭକ୍ତ ତସି ଜଣା ମତ ଭକ୍ତା ନାହାନ୍ତି ଯେ ଭକ୍ତା ତେ ମେ ଭକ୍ତ ତମ ମତା। ଆଦିପୁରାଣରେ ଭଗବାନ ଅର୍ଜୁନ କହୁଛନ୍ତି ଏ ପାର୍ଥ, ଯେଉଁମାନେ କହନ୍ତି ମୁଁ ଆପଣଙ୍କର ଭକ୍ତ ସେମାନେ ପ୍ରକୃତ ମୋର ଭକ୍ତ ନୁହନ୍ତି, କିନ୍ତୁ ଯେଉଁମାନେ ମୋର ଭକ୍ତଙ୍କର ଭକ୍ତ ସେମାନେ ହିଁ ମୋର ପ୍ରକୃତ ଭକ୍ତ। ତେଣୁ ମହାପ୍ରଭୁ ଆମ ଶିକ୍ଷ ଶିକ୍ଷା ଦେଇଛନ୍ତି, ଗୋପୀ ଭର୍ତ୍ତୁ ପଦକମଳୀରୁ ଦାସ ଦାସାନ୍ ଦାସ, ଆମେ ଡାଇରେକ୍ଟ ଭଗବାନଙ୍କର ଦାସ ହେବା ପାଇଁ ଚେଷ୍ଟା କରିବା କଥା ନୁହଁ। ଭଗବାନଙ୍କର ଯେଉଁମାନେ ସେବାରେ ଅଛନ୍ତି, ଭଗବାନଙ୍କର ଯେଉଁମାନେ ଦାସ ଅଛନ୍ତି, ତାଙ୍କର ସେବାରେ ଆମେ ରହିବା। ଏହି ଶ୍ଲୋକଟି ଆମେ ଆଉ ଥରେ ଆଲୋଚନା କରିବା ଆସନ୍ତାକାଲି, ଯେହେତୁ ଗୋଟିଏ କଥା କହି ଆମେ କଥାକୁ ବିଶ୍ରାମ ଦେବା। ତେଇଶ ଶ୍ଲୋକ ଯାଇ କଥା କହିଲେ ଚବିଶରୁ ଆମେ ଆରମ୍ଭ କରିବା ଆସନ୍ତାକାଲି। ତେଣୁ ଗୋଟେ ଜଣେ ଥିଲେ ଭଗବାନଙ୍କର ଭକ୍ତ, ଜଣେ ଭଗବାନ ଯେଉଁମାନେ ଭକ୍ତ ସେମାନେ ସବୁବେଳେ ପ୍ରାର୍ଥନା କରନ୍ତି ଆମେ ହେଉଛି ଦାସ, ଆମେ ହେଉଛି ଆପଣଙ୍କ ଦାସ, ସିଧାସଳଖ ଦାସ ନୁହଁ, ଦାସଙ୍କର ଦାସ ଏଇଟା କୁହାଯାଏ। କିନ୍ତୁ ଯେଉଁମାନେ ଆଉ ଟିକିଏ ଯେଉଁମାନେ ମାୟାବାଦୀ ରହିଛନ୍ତି ସେମାନେ ଭାବନ୍ତି କ'ଣ ଆମେ ହେଉଛି ଭଗବାନ। ଏଇଠୁ ଗୋଟେ ଗୋଟେ କଥାଟିକୁ ଆମେ କଥା ବିଶ୍ରାମ ଦେବା। ସେ ଗୋଟେ ମନ୍ତ୍ର ଅଛି, ଉପନିଷଦରେ ଗୋଟେ ମନ୍ତ୍ର ଅଛି ବେଦରେ, ମାନେ ସୋହମ
ସୋହମ୍ କହିଲେ ଆମେ ମୁଁ ହେଉଛି ସେଇ ସୋହମ୍ ସିଏ ହେଉଛନ୍ତି ମୁଁ ସିଏ ହେଉଛି ମୁଁ ମାନେ ଭଗବାନ ହେଉଛି ଭଗବାନ ସୋହମ୍ ତା'ର ଭକ୍ତ ହେଉଛି ଏଇଟା ସୋହମ୍ ଏ ଗୋଟେ ଅଛି ମନ୍ତ୍ର ଅଛି ବେଦରେ ତେଣୁ ସେ ସବୁବେଳେ ତାଙ୍କର ଗୁରୁଠାରୁ ସେ ମନ୍ତ୍ରଟି ପ୍ରାପ୍ତ ହେଇକରି ସବୁବେଳେ ସୋହମ୍ 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 ଜପ କରୁଥିଲୁ ତେଣୁ ଭଗବାନ କୃପାରୁ ସେତେବେଳେ ବୈଷ୍ଣବଙ୍କର ଦେଖା ହେଇଗଲେ ତେଣୁ ବୈଷ୍ଣବ ସହିତ ଯେତେବେଳେ କଥା ହେଇକି ଆଲୋଚନା ଚାଲିଲା ସେତେବେଳେ ସେ ଜାଣିଲେ ଯେ ଏଇ ମନ୍ତ୍ର ସେ ପାଠ କରୁଛନ୍ତି ସୋହମ୍ ସେ କହିଲେ ନା ନା ଏଇ ମନ୍ତ୍ରଟା ଠିକ୍ ନୁହଁ ଆମେ ଭଗବାନ ନା ଭଗବାନଙ୍କ ଦାସ ତେଣୁ ସୋହମ୍ ଯେଉଁ କହୁଛ ଆଉ ଗୋଟିଏ ଅକ୍ଷର ସେଥିରେ ଆଡ଼୍ କରିବ ଦା ଦାସୋହମ୍ 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 କରି ସେ ମନ୍ତ୍ର ପୁଣି ଜପି ଚାଲିଲେ କିଛି ଦିନ ଗଲା ପରେ ସେ ପୁଣି ତାଙ୍କର ମୂଳ ଗୁରୁ କଥା ଦେଖାହେଲେ ମୂଳ ଗୁରୁ କହିଲେ ପ୍ରଭୁ ଗୁରୁଦେବ ଆପଣ ଯେଉଁ ମନ୍ତ୍ର ଦେଇଥିଲେ ମୋତେ ଆଉ ଜଣେ ବୈଷ୍ଣବ ସେଥିରେ ଗୋଟେ ତାକୁ ଟିକେ ଆଡ଼୍ କରି ଗୋଟେ ଆଉ ଗୋଟେ ମନ୍ତ୍ର ଦେଲେ ସେଇଟା ଜପ କରିବାରୁ ବହୁତ ଆନନ୍ଦ ପ୍ରାପ୍ତ ହେଉଛି ନା କ'ଣ ନା ସେ ମୋତେ କହିଲେ ଦାସୋହମ୍ କହିବ ସୋହମ୍ କହିବନି ଦାସୋହମ୍ କହିବ ନା ତୋର ଭୁଲ ହେଇଗଲା ତୁ ମନ୍ତ୍ର ଚେଞ୍ଜ କରିଦେଲୁ ଆଉ ଠିକ୍ ଅଛି ଯାହା କଲ୍ କଲୁ ଆଉ ଗୋଟେ ସୋ ଲଗା ଆଉ ଗୋଟେ ସ ଲଗେଇବ ତା ପୂର୍ବରୁ ଆଉ ଗୋଟେ ସ ଲଗେଇ ସେ ଜପଟି କରିବ ଅର୍ଥାତ୍ ସଦା ସୋହମ୍ ସଦା ସୋହମ୍ ସବୁବେଳେ ସେ ଭଗବାନ ସଦା ଏଇ ଭାବରେ ଗୋଟେ କଥା ହେଇଛି ଯାହା ହଉ ଆମର ପରମ୍ପରାରେ ଆମେ ସବୁବେଳେ ଭଗବାନଙ୍କର ଭଗବାନ ମଧ୍ୟ କଥା କହୁଛନ୍ତି ଆମେ ସିଧାସଳଖ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇପାରିବା ନାହିଁ ହେଲେ ଭଗବାନ ସେତେ ପ୍ରୀତ ହୁଅନ୍ତି ନାହିଁ ଆମେ ଯେଉଁ ଭଗବାନ ସେବା କରିବା ଆମର ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କ ସେବକଙ୍କର ସେବକ ହେଇକରି ଆମେ ସେବା କରିବା ଗୁରୁଙ୍କ ମାଧ୍ୟମରେ ଆମେ ସେବା କରିବା ଏ ଆମର ବୈଷ୍ଣବ ପରମ୍ପରାରେ ଏଇଟା ରହିଛି ତେଣୁ ଆମ ପରବର୍ତ୍ତୀ ଶ୍ଳୋକ ଯେଉଁ କହିବେ ସେଇ କଥା ଭଗବାନ ପ୍ରାର୍ଥନା ପ୍ରଭୁ ମୋତେ ଆପଣଙ୍କର ସେବକଙ୍କର ସେବାରେ ନିଯୁକ୍ତ କରନ୍ତୁ ଆପଣଙ୍କର ସେ ଡାଇରେକ୍ଟ ସେବା ପାଇଁ ସେ କହିନାହାନ୍ତି ଏସବୁ କଥା ଆମେ ଆସନ୍ତାକାଲି ଆଲୋଚନା କରିବା ଆମର ସମୟ ହୋଇଯାଇଛି ବିଶ୍ରାମ ଉପରେ ପଚାରିବା କିଛି ପ୍ରଶ୍ନ ଅଛି ବା ସନ୍ଦେହ ରହିଛି ହେଲା ମୋତେ ବିଶ୍ରାମ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ କୃପାନାଥ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟ ଗୋପମାନେ ସେଟା ଫିନିଶ କରିଦିଅନ୍ତୁ ଅଛି ନା ଏଇଟା ସେୟାର କରିଦିଅନ୍ତୁ।